वासुदेवाय ॐ नमो भगवते वासुदेवाय। महाभारत हनुमान जी के विषय में आम आज चतुर्थ दिवस को समस्त स्वागत जनाऊँगी। श्री श्री गौरमिताय, श्री श्री कृष्ण बलराम, श्री जगन्नाथ बलदेव सुभद्रा महाराणी, श्री श्री राधा कृष्ण चंद्र, श्री श्री लक्ष्मी सिंहदेव, श्री श्री सीताराम लक्ष्मण हनुमान जी, श्रील इस्कन प्रतिष्ठा श्री श्री भक्ति विधान सिंह प्रभुपाद महाराज तथा श्री गुरुदेव श्री श्रीमद गौरव भक्ति सिद्धांत शंकर महाराज, समस्त साधु साधु गुरु वैष्णव तथा उपस्थित वैष्णव सदन मातृभूमि को मोर प्रणाम निवेदन करी। आज आम श्रीमद हनुमान जी कथा चतुर्थ दिवस कथा को आम आरंभ करवा। भगवान हनुमान लीला सब वर्णना करवा। वर्तमान हनुमान रही किंग पुरुष वर्षे पंचम स्कंद उन्नीस अध्याय कथा कहवा। एवं किसी लीला आज वर्णना करवा। आसंता काल ठूँ आम हनुमान जी स्तुति शुणा। पंचम स्कंद उन्नीस अध्याय आठटी श्लोक अच्छा आम आसंता काल ठूँ श्रवण करवा। तेब आम गत काली सब विभिन्न प्रकार हनुमान जी लीला आम पहुँचे नहीं कर नंदीग्राम नंदीग्राम जो भरत महाराज भरत 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 महाराज जहाँ भी भरतदेव सीए 14 वर्ष काल से रही राजधानी रे ना गाँव में रे कैपिटल रे ग्राम रे बहुत ऋषि भाई जीवन जापन कले कौन ऐश्वर्य ग्रहण कर ऐश्वर्य रो ना सीए कही गोमूत्र जब रंधन कर खाऊ प्रसाद से ग्रहण करते कि जीवन जापन कर देखु भगवान कृष्ण कर देखु भगवान कृष्ण आम कहते भगवान कृष्ण जो आसते कंस को बध करने से गोदुग्ध से अन्न पक्व होता जो ये होता जो रंधन होता से ग्रहण करुले गोदुग्ध गो गो गाभी गोटे ये रही पशु तीस लक्ष पशु अच्छा गो भगवान कहले गोरक्षा गाभीर सबकि वस्तु पवित्र गो बरठ आरंभ कर गो विष्ठा गो जो गोबर गोमय गोबर ठू आरंभ कर सबकि तार पवित्र यह पशु भगवान सृष्टि कर पशु यार विष्ठा पवित्र आर कथा कौन कह मूत्र पवित्र भगवान निजे लगे कौन के असुविधा हेल्ले जो आसुर मैंने छोट पिला पुतना आसी सब मारे आसला सब सब गोमूत्र स्नान कराईदे गो सब गो जो रही लांगुड़े लाँच झाड़ीदे ये भाव गो गोमर गोमय सब शरीर लगे ये भाव सब चिकित्सा कराला गाभी एत गोमूत्र और गोदुग्ध ये दुईट जिनस रही प्रभुपाद महाराज कहते गोमूत्र गोटे ये वस्तु गोदुग्ध समस्ते पी पारे ना जार लिभर रोग अच्छी लिभर डिजिज अच्छी प्रभुपाद महाराज गोटे श्लोक प्रभुपाद महाराज गोटे श्लोक भावार्थ दे जो मान लिभर डिजिज अच्छी से गोदुग्ध पाई ना से गोमूत्र रेकमेंड करा जाए तुम गोमूत्र पान कर गोदुग्ध से पान करें ना यहाँ कौ कंटेक्स्ट कले पंचम स्कंद आसवे से कथा जो पृथ्वी रही विश्व रही आधार ये सब रही सिंधु रही समुद्र रही जो क्षीर समुद्र कथा जो शुणे से मैंने कहे क्षीर समुद्र कौन अच्छी असंभव ये भाव कहे से विश्वास करेंगे ना प्रभुपाद महाराज से उदाहरण देखते जो मानकर लिभर डिजीज अच्छे से गो दुग्ध कौन से जाणी ना से गोमूत्र खाई खाई रह पीपी रखुच्च कहमती गोटे ये तो गोमूत्र कि गोदुग्ध गोटे रही बहुत उत्तम ये सेमती किसी ना गोमूत्र सब पीछे गोदुग्ध कौट आसला ये कथा जहाँ भी हो कहीं पड़गला एक कथा लिंक आसीगला गाभीर लिंक आसीगला कौन पाई कही पार ना लिंक फेरियर होगा भगवान हाँ गोमूत्र पान ये करोस कर भरत भरत लाल भरत देव
ଗୋଦୁଗ୍ଧ କୃଷ୍ଣ ଗୋଦୁଗ୍ଧରେ ଅନ୍ନ ପ୍ରକାର ଅନ୍ନ ପାଉଥିଲେ ଆମେ ଶୁଣୁଥିଲେ, ଇଏ ଗୋମୂତ୍ରରେ ଭଗବାନ ପାଇଁ ତ୍ୟାଗ, ସିଏ ସ୍ୱୟଂ ଭଗବାନ କିନ୍ତୁ ସେ ଦେଖାଉଛନ୍ତି ତ୍ୟାଗ କିଭଳି। ଭରତ ମହାରାଜ ଆମର ରହିଛନ୍ତି, ଆମର ଯେଉଁ ଗୋସ୍ୱାମୀ ତୁଳସୀଦାସ କହିଛନ୍ତି, ଏ ଯେଉଁ ଭରତଲାଲ ଯେଉଁ ଚରିତ୍ର ହେଲା, ଯେଉଁ ରାମାୟଣ ଚରିତ୍ରରେ ଭରତଙ୍କର ମହାନତା ଗଭୀରତା, ଭରତଙ୍କର ରାମଚନ୍ଦ୍ରଙ୍କ ପ୍ରତି ଯେଉଁ ପ୍ରେମ ରହିଛି ତା'ର ଗଭୀରତା ପ୍ରକାଶ ପାଇଛି। କିଛି ତ୍ୟାଗ ସେ କରିଛନ୍ତି, ସେ ତ ଯାଇକି ଆରାମରେ ରହିଥାନ୍ତେ, ଭାଇ ପଳେଇଲା ଭଲ ହେଲା। ଆମର ଇତିହାସ ଦେଖୁଛି କ'ଣ, ବାପା ପୁଅକୁ ମାରିଦେଉଛି, ପୁଅ ବାପାଙ୍କୁ ମାରିଦେଉଛି, ଭାଇ ଭାଇକୁ ମାରିଦେଉଛି, ସବୁ ସବୁବେଳେ ଚକ୍ରାନ୍ତ କରି ରାଜା ହେବା ପାଇଁ। ଦେଖନ୍ତୁ ଆଦର୍ଶ କିଭଳି ରହିଛି, ରାତି ପାହିଲେ ରାଜା ହୋଇଥାନ୍ତେ, ତ୍ୟାଗ କରିଦେଲେ ଗର୍ବାର୍ଥ ତ୍ୟକ୍ତ ରାଜ୍ୟ, ତ୍ୟାଗ କରିଦେଲେ କିଛି ଚିନ୍ତା ନାହିଁ, ଭାଇ ରାଜା ହେବେ ବହୁତ ଖୁସି ଆନନ୍ଦ, ଭାଇ ରାଜା ହେବେ। ଭରତ ମହାରାଜ ରାଜା ହେଲେ ନାହିଁ, ମାଆଙ୍କୁ ତ୍ୟାଗ କରିଦେଲେ, ତୁମେ କାହିଁକି କହିଲ ମୋର ଭାଇ ସିଏ ହେଉଛି ରାଜା ହେବା କଥା, ତାଙ୍କୁ କାହିଁକି ତୁମେ ପଠାଇଲ ବନକୁ, ତୁମେ ମୋର ମାଆ ନୁହଁ, ମୁଁ ତୁମକୁ ଆଜି ମାଆ ଡାକିବି ନାହିଁ। ଭରତ ମହାରାଜ ତ୍ୟାଗ କରିଦେଲେ ମାଆଙ୍କୁ, ଏ ଭଗବାନ ଭଗବତ ନିଷ୍ଠା ଭଗବତ ପ୍ରେମ ରହିଛି, ଭରତ ମହାରାଜଙ୍କ ପ୍ରେମ ବହୁତ କଥା ରହିଛି ତାଙ୍କ ବିଷୟରେ। ଏ ଦେଖନ୍ତୁ 14 ବର୍ଷ କାଳ ରହିଲେ ବହୁତ କ'ଣ ତପସ୍ୱୀମୟ ଜୀବନ ଯାପନ, ଯେମିତି 14 ବର୍ଷ ରାମ ବନବାସ, ତାପସ ବେଶ ବିଶେଷ ଉଦାସୀ, 14 ବର୍ଷ ରାମ ବନବାସୀ, ଇଏ ମଧ୍ୟ ରହିଲେ ବନବାସ, ଇଏ କ୍ୟାପିଟାଲରେ ରହିଲେ ନାହିଁ, ରହିଲେ ନନ୍ଦଗାଁରେ, ନନ୍ଦୀଗାଁରେ ରହିଲେ, ନନ୍ଦୀଗାଁରେ ରହିଲେ ପୁଣି ଖାଇବା ପିଇବା ମଧ୍ୟ ସେଇଭଳି ଭାବରେ ସବୁ ତପସ୍ୱୀ ଭାବରେ ଖାଇଲେ, କ'ଣ ଗୋମୂତ୍ରରେ କିଏ ଖାଇବ, ଗୋମୂତ୍ର ରନ୍ଧନ କରି କେତେ ଟେଷ୍ଟ ଟେଷ୍ଟ ଲାଗୁଥିବ, କେତେ ଟେଷ୍ଟ ଲାଗୁଥିବ। ମୁଁ ତାର ଦେଖିଥିଲି ପୁରୀରେ ଜଗନ୍ନାଥ ମନ୍ଦିର ସାମ୍ନାରେ, ଜଣେ ମୁଁ ସେଠି ଠିଆ ହୋଇଥିଲି, ଜଣେ ଦେଖିଲେ ଜଣେ ଗୋଟେ ବୃଷଭ ଜଣେ, ସିଏ ପରିଶ୍ରା କରୁଥିଲେ, ହଁ ଆଞ୍ଜୁଳି ଦେଖିଦେଲେ, ଆଞ୍ଜୁଳି ଦେଖି ପିଇଦେଲେ ସବୁ, ଗଙ୍ଗା ଜଳ ଇଏ ଯେଉଁ ଗୋମୂତ୍ର, ଏଇଟା ଗଙ୍ଗା ଜଳ, ଗଙ୍ଗା ଜଳ ବି ପବିତ୍ର, ଗୋମୂତ୍ର ପିଇଦେଲେ ସିଏ, ଗୋଟେ ଔଷଧ ରହିଛି ଗୋମୂତ୍ରର, ବହୁତ କଥା ରହିଛି। ତେଣୁ ଇଏ ଯେଉଁ ରହିଛି, ଏଭଳି ଭାବେ ଭରତ ମହାରାଜ ଗୋଟିଏ ଦିନ ଯଦି ଡେରି ହୋଇଥାନ୍ତା ଶରୀର ତ୍ୟାଗ କରିଦେଇଥାନ୍ତେ। ଭରତ ମହାରାଜ କେତେ ପ୍ରେମ ରହିଛି ଭଗବାନ ପ୍ରତି, ସେ ବି ଭଗବାନ, ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ଭଗବାନ, ସିଏ ଭଗବତ ତତ୍ତ୍ୱ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏ ପ୍ରଦ୍ୟୁମ୍ନ ହେଉଛନ୍ତି ସେଇ ତତ୍ତ୍ୱ। ଆମର ଯେଉଁ ରହିଛି ମନ ବୁଦ୍ଧି ଅହଙ୍କାର ଏବଂ ଚିତ୍ତ, ଏ ଚାରିଟାର ଅଧିଷ୍ଠାତ ଦେବ ହେଉଛନ୍ତି ସେ ଚାରିଜଣ, ଏ ଚାରିଜଣ ହେଉଛନ୍ତି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ସବୁ ଲୀଳା ଚାଲିଥିଲା ତାଙ୍କର। ତେଣୁ ହନୁମାନଜୀ ଯେତେବେଳେ ଆସି ପହଞ୍ଚିଲେ, ଗୋଟେ ପୂର୍ବରୁ ଆମେ କହିଥିଲେ ଭରଦ୍ୱାଜଙ୍କର ଆଶ୍ରମ ରହିକରି ରାମଜୀ ପଠାଇଦେଲେ, ଖବର ପଠାଇଦେଲେ, ଭରତ ମହାରାଜ ଦିନ ଗଣୁଛନ୍ତି କେବେ 14 ବର୍ଷ ପୁରିବ, ଯଦି ନ ଆସିବେ ଭଗବାନ ନ ଆସିବେ ଶରୀର ତ୍ୟାଗ କରିଦେବେ, ଏଇ ମୁଡ଼ରେ ସେ ଅଛନ୍ତି, ଏଇ ଭାବରେ ସେ ଅଛନ୍ତି, ଖାଲି କଥାକୁ କହୁନାହାନ୍ତି, ସିଏ ପ୍ରସ୍ତୁତ ହେଇକି ରହିଛନ୍ତି ଶରୀର ତ୍ୟାଗ କରିଦେବେ, ତାଙ୍କର କ'ଣ ଶରୀର ଅଛି ସେ ତ୍ୟାଗ କରିବେ, ଇଏ ଭଗବାନଙ୍କର ଲୀଳା। ଏଇଭଳି ଭାବରେ ସାକ୍ରିଫାଇସ୍, ଏଇଭଳି ଭାବରେ ସବୁକିଛି ଭଗବାନଙ୍କୁ ସମର୍ପଣ କରିବା, ଏଇ ଭାବ, ଏଇ ମନୋଭାବ ଭରତ ମହାରାଜ ପାଖରେ ଆମେ ଦେଖିବା। ତେଣୁ ସବୁ ଆସିଲେ, ଭାଇ ଆସିଲେ, ସବୁ ହନୁମାନ ଆସି ଖବର ଦେଇଦେଲେ ରାମଚନ୍ଦ୍ର ଭଗବାନ ଆସୁଛନ୍ତି, ପୁଷ୍ପ ବିମାନରେ ଆସିଲେ, ପୁଷ୍ପ ବିମାନରେ ଆସିଲେ, ଯେଉଁ ମୁନି ମୁନି ସେମାନେ ଗଲାବେଳକୁ ଦେଖା ହେଇଥିଲା, ଆସିଲାବେଳକୁ ସବୁ ଦେଖା କରିକି ଆସିଲେ, ଖବର ଦେଇଦେଇଥିଲେ, ନହେଲେ ଭରତ ମହାରାଜ ଶରୀର ତ୍ୟାଗ କରିଦେଇଥାନ୍ତେ। ତେଣୁ ଯାହା ହେଉ ଯେତେବେଳେ ଆସିଗଲେ ଅଯୋଧ୍ୟାରେ କେତେ ଆନନ୍ଦ, କେତେ ଆନନ୍ଦ ନ କହି କୁହାଯାଇପାରିବ ନାହିଁ, ଆନନ୍ଦ କେତେ, ସମସ୍ତେ ନୃତ୍ୟ କରୁଛନ୍ତି, ସମସ୍ତେ ନୃତ୍ୟ ଗୀତ ଇତ୍ୟାଦି ଗାଁ ନର୍ତ୍ତନ ସବୁ ଚାଲିଛି, କେତେ ଆନନ୍ଦ ମହୋତ୍ସବ ଚାଲିଛି ସବୁ। ଭଗବାନ ଆସିଲେ 14 ବର୍ଷ, 14 ବର୍ଷ କାଳ ବନବାସ କରିଥିଲେ, ଆମର ମଧ୍ୟ 14 ବର୍ଷ ହୋଇଗଲା, ଆମର ଗୁରୁଦେବ ଯିବାର 14 ବର୍ଷ ହୋଇଗଲା, 2006ରେ ଏଇ ସ୍ଥାନ ସେ ପ୍ରାପ୍ତ ହୋଇଥିଲେ, 14 ବର୍ଷ ପୁରିଗଲା, 14 ବର୍ଷ ପୁରିଗଲା, କିନ୍ତୁ ଉତ୍ସବ ହୋଇପାରିଲା ନାହିଁ, ନିରୁତ୍ସବରେ କଟିଗଲା ରାମଜୀଙ୍କର ଏଇ ଯେଉଁ ରାମ ଜନ୍ମଭୂମି ଉତ୍ସବ, ଜନ୍ମ ଉତ୍ସବଟା କରୋନା ପାଇଁ ସବୁ ଇଏ ହୋଇଗଲା, ଯାହା ବି ହେଉ, ତେଣୁ ନନ୍ଦଗ୍ରାମରେ ଆଜି ବହୁତ ଆନନ୍ଦ ବଢ଼ାବଢ଼ ଚାଲିଛି, ସମସ୍ତେ ଭଗବାନ ରାମଙ୍କୁ ଭେଟି ଦେଉଛନ୍ତି, ସମସ୍ତେ ଦେଖିକି ଆନନ୍ଦରେ ମଗ୍ନ ହୋଇଯାଉଛନ୍ତି, ଭଗବାନଙ୍କର ଦର୍ଶନ ପାଇନଥିଲେ 14 ବର୍ଷ କାଳ, ଦିନ ଗଣୁଛନ୍ତି କେବେ ହେବ, 14 ବର୍ଷ ତାଙ୍କୁ ଦର୍ଶନ କରିବେ। ଆଜି ଆସୁଛନ୍ତି ମା ସୀତା ଦେବୀ ଆସୁଛନ୍ତି, ଭଗବାନ ଆସୁଛନ୍ତି, ଲକ୍ଷ୍ମଣ ଦେବ ଆସୁଛନ୍ତି ଏବଂ ହନୁମାନ ମଧ୍ୟ ରହିଛି। ସମସ୍ତେ ଭାବୁଛନ୍ତି ମାଙ୍କଡ଼ଟା କିଏ ଆସି ପଳେଇ ଆସିଲା, ଭୁଲି ପଳେଇ ଆସିଲା କି। ହେ ଭଗବାନ, ତାଙ୍କର ହନୁମାନଙ୍କର ଯେଉଁ ରହିଛି, ତାଙ୍କର ଯେଉଁ ରହିଛି ମହତ୍ତ୍ଵ ପ୍ରତିଷ୍ଠା କରିବେ, ସେସବୁ ତାଙ୍କ ଲୀଳା ସବୁ ରହିଛି। ଏସବୁ ବିଷୟରେ ଜାଣିଲା ପରେ ଆମେ ତାଙ୍କର କଥା କହିବା, ତାଙ୍କର ପ୍ରାର୍ଥନା କରିବା ହନୁମାନଙ୍କ କୃପା। ମୁଁ କହିଲି ଏତେ ଯୋଉ ରହିଛି ହନୁମାନଙ୍କ ଉପରେ, କେତେ କ'ଣ ବହି ରହିଛି, କେତେ କ'ଣ ଶାସ୍ତ୍ର ରହିଛି, କିନ୍ତୁ ମୁଁ ଗୋଟେ ଲୀଳା ଜାଣିଛି ଯେଉଁଟା କୌଣସି ଶାସ୍ତ୍ରରେ ନାହିଁ। ଏଭଳି ଲୀଳା ଗୋଟେ ମୋ ପାଖରେ ଅଛି ଯେଉଁ ଲୀଳା କୌଣସି ଶାସ୍ତ୍ରରେ ଆଜି ପର୍ଯ୍ୟନ୍ତ କେହି ପାଇନାହାନ୍ତି କି ପାଇପାରିବେ ନାହିଁ, ଭବିଷ୍ୟତରେ ମୋତେ ପାଇପାରିବେ ନାହିଁ। ସେ ଲୀଳାଟା ମୁଁ ମୋ ପାଖରେ ଅଛି, ମୁଁ ସେଇଟା କହିବି ନାହିଁ। ଏଭଳି ଲୀଳା ହନୁମାନଙ୍କର, ତାଙ୍କର କେତେ କ'ଣ ରହିଛି ମହାତ୍ମ୍ୟ ହନୁମାନଙ୍କର। ଗୋଟେ ଥର ମୋତେ ସୁଯୋଗ ମିଳିଥିଲା ହନୁମାନଙ୍କ ବିଷୟରେ କହିବା ପାଇଁ, ମୁଁ ଗୋଟେ ଥର ଅବଶ୍ୟ କହିଥିଲି, କେତେଥର କହିଛି ହନୁମାନଙ୍କ ବିଷୟରେ। ଗୋଟେ ଥର ମୁଁ ଭୁବନେଶ୍ୱର ଗଲି ବ୍ରହ୍ମପୁର, ହନୁମାନଙ୍କ ବିଷୟରେ କହିବା, ଗୋଟେ ମନ୍ଦିର ଅଛି ହନୁମାନ ମନ୍ଦିର, ତେଣୁ ମୁଁ ସବୁ ରେଡ଼ି କରି ନେଇକି ଯାଇଛି କହିବା ପାଇଁ। ପ୍ରଥମ ଥର ପାଇଁ ସେଠି କହିଥାନ୍ତି ହନୁମାନଙ୍କ ବିଷୟରେ, କିନ୍ତୁ ହନୁମାନଙ୍କର ଇଚ୍ଛା ନଥିଲା ବା ମୋର ଯୋଗ୍ୟତା ନଥିଲା, ଆମେ ପହଞ୍ଚିଲା ବେଳକୁ କଥା ସରିଗଲାଣି, ଆମେ ଆଉ କଥା କହିପାରିଲୁ ନାହିଁ। ପାଗଟା ଖରାପ ହୋଇଗଲା, ପାଗଟା ଖରାପ ହୋଇଗଲା, ତେଣୁ ସେ ଭାବିଲେ ଆସିବେ ନାହିଁ। ଆମେ ବ୍ରହ୍ମପୁର ଛତରପୁର ପାଖକୁ ଆସିଥାନ୍ତୁ, ବ୍ରହ୍ମପୁର ଆମର ଇସ୍କନ ସେଣ୍ଟର ଅଛି, ଆସିଲା ବେଳକୁ ରାତି ହୋଇଗଲା, ଇଏ ହୋଇଗଲା, ଦେଇକରି ଆଉ ରାଣୀ ଖାଲି ଟିକେ ଯାଇକିରି ଏମିତି ଟିକେ କୀର୍ତ୍ତନ କରି ଆସିଲୁ। ଯାହା ହଉ, ଯେଉଁ ଲେଖା ହେଇଥିଲା ହନୁମାନଙ୍କ ଉପରେ ଆଜି ସୁଯୋଗ ମିଳିଲା। ଦେଖ ହନୁମାନ ବିଷୟରେ କହିବା 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 ମୋତେ ଚିନ୍ତା କରୁଛନ୍ତି, କହିଲି ହନୁମାନ ମୋତେ ପ୍ରେରଣା ଦେଇଛନ୍ତି, ତୁମେ କହିବ ମୋ ବିଷୟରେ କହିବ ଯେ ଏମ୍ କହିବି କହିବି ହେଇପାରୁନ। ଦେଖନ୍ତୁ ଆମେ ଯେଉଁ ଆରମ୍ଭ କଲେ, ଆମର ଯେଉଁ ଭାଗବତଙ୍କ କଥା ଚାଲିଛନ୍ତି, ସେହି ସମୟରେ ଆସିଲା ତାଙ୍କ କଥା, ହ୍ୟାଟ୍ରିକ୍ ଯାହାକୁ କୁହାଯାଏ ହ୍ୟାଟ୍ରିକ୍ ଆସିଲା। ହନୁମାନଙ୍କର ଦିବସ ଆସିଗଲା, ଆବିର୍ଭାବ ଦିବସ ଆସିଗଲା, ଭାଗବତମରେ ସେହି ପ୍ରସଙ୍ଗ ଆସିଗଲା ଏବଂ ଆମର ଯେଉଁ କଥା ଚାଲିଛି ସେ କଥା ପ୍ରସଙ୍ଗରେ ମଧ୍ୟ ସେଇଟା ଆସିଗଲା। ଏଇଭଳି ଭାବରେ ହ୍ୟାଟ୍ରିକ୍ ହୋଇଗଲା। ହନୁମାନ କଥା ଚାଲିଲା ଆଜି ଚତୁର୍ଥ ଦିନ, ନା ଚତୁର୍ଥ ଦିନ ହନୁମାନଙ୍କର ଏସବୁ ବହୁତ ମହାତ୍ମା ରହିଛି। ତେଣୁ ଯାହା ବି ହଉ, ଏ ଯେଉଁ ଗୋଟେ କଥା ଅଛି ହନୁମାନଜୀଙ୍କ କଥା, ଆମେ ଲୀଳା ସବୁ କହିବା, ଯେତିକି ହଉ ଲୀଳା କିଛି କହିବା, ହନୁମାନଜୀ ଆମକୁ ସୁଯୋଗ ଦେଇଛନ୍ତି। ତେଣୁ ଗୋଟେ ଥରେ ଯେଉଁ ସେତୁବନ୍ଧ ନିର୍ମାଣ ଚାଲିଥିଲା, ସେତୁବନ୍ଧ ନିର୍ମାଣ ଉପରେ ବହୁତ କଥା ରହିଛି। ଗୋଟେ ରହିଛି ଭଗବାନ ରାମଚନ୍ଦ୍ର ଗୋଟେ ଶ୍ଳୋକ ଅଛନ୍ତି, ଶ୍ଳୋକ ଅଛନ୍ତି, ଏଇଟା ରୂପଗୋଷ୍ଠୀ ରଚନା କରିଛନ୍ତି, ନାମାଷ୍ଟକ, କୃଷ୍ଣ ନାମାଷ୍ଟକ। ଭଗବାନଙ୍କର ଅପେକ୍ଷା ଭଗବାନ ନାମ ହେଉଛି ଆହୁରି ଅଧିକ କରୁଣାମୟ। କୁହାଯାଇଛି ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ୍ ନାହିଁ। ନାମ ଚିନ୍ତା ମାନେ କୃଷ୍ଣ ଚୈତନ୍ୟ ରସ ବିଗ୍ରହ ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ ଅଭିନ୍ନତ ନାମ ନାମିନ। ଭଗବାନଙ୍କ ନାମ ହେଉଛି ଚିନ୍ତାମଣି, ଚିନ୍ତା ଯାହା ଚିନ୍ତା କରିବା ପୂର୍ଣ୍ଣ କରିବେ ସିଏ। ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ସିଏ ହେଉଛି ନାମ ହେଉଛି ଚୈତନ୍ୟ, ଚେତନା ତାଙ୍କର ରହିଛି, ରସ ବିଗ୍ରହ ସିଏ ନାମ। ଏବଂ ପୂର୍ଣ୍ଣ ଶୁଦ୍ଧ, ନାମ ହେଉଛି ପୂର୍ଣ୍ଣ ଶୁଦ୍ଧ ନିତ୍ୟ ମୁକ୍ତ, ସିଏ ବନ୍ଧ ନୁହନ୍ତି, ଭଗବାନ ନାମ ହେଉଛି ବଦ୍ଧ ନୁହଁ, ସେ ମୁକ୍ତ ନିତ୍ୟ ମୁକ୍ତ। ଅଭିନତ ନାମ ନାମିନ, ଭଗବାନ ନାମ ଏବଂ ନାମୀ ଭିତରେ କୌଣସି ଭିନ୍ନତା ନାହିଁ, ଅଭିନତ ନାମ ନାମିନ। ତେବେ ଏ ଯେଉଁ କୁହାଯାଇଛି ଭଗବାନ ଓ ଭଗବାନ ନାମ ଭିତରେ କିଛି ତଫାତ୍ ନଥିଲେ ମଧ୍ୟ, ଆମର ରୂପ ଗୋସ୍ୱାମୀ କୃଷ୍ଣ ନାମାଷ୍ଟକମ ରଚନା କରିଛନ୍ତି, ଗୋଟେ ଶ୍ଳୋକ ଅଛନ୍ତି, ବାଚ୍ୟ ବାଚକ ମିତୁ ଦେତି ଭବତୋ ନାମ ସ୍ୱରୂପ ଦ୍ୱୟଂ ପୂର୍ବସ୍ମାତ୍ ପରମେବ ହନ୍ତ କରୁଣମ୍ ତତ୍ରାପି ଜାନିମହେ। ଭଗବାନଙ୍କର ନାମ, ଭଗବାନ ବାଚ୍ୟ, ବାଚକ କହିଲେ ଭଗବାନଙ୍କ ନାମ, ଯେମିତି ଜଳ, ଜଳ ଗୋଟେ କ'ଣ ବସ୍ତୁ, ଜଳ ବସ୍ତୁ ଗୋଟେ ରହିଛି, ଆ ଭିତରେ ଜଳ ଅଛି, ଜଳ ଅଛି, ଜଳ ଏ ବସ୍ତୁ ରହିଛି ଆ ଭିତରେ, ଆଉ ଆମେ କହୁଛେ ନା ନେଉଛୁ ଜଳ, ଆମେ ଜଳ ନା ଆଉ ଜଳ ବସ୍ତୁ ଭିତରେ ତଫାତ୍ ରହିଛି। ଆମେ ଶୋଷ ହେଉଛି, ଆମେ ଯେତେ ଜଳ 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 ଯେତେ ଘୋଷି ହେଲେ ମଧ୍ୟ ଆମର ତୃଷା ମେଣ୍ଟିବ ନାହିଁ, ମେଣ୍ଟିବ ନାହିଁ, ମେଣ୍ଟିବ ନାହିଁ। ଜଳ ପାନ କଲେ ଯାଇ ତୃଷା ମେଣ୍ଟିବ, କିନ୍ତୁ ଭଗବାନ ବସ୍ତୁ ସେଭଳି ନୁହଁ। ଭଗବାନ ଏବଂ ଭଗବାନ ନାମ କହିଲେ ତଫାତ୍ ନାହିଁ, ଭଗବାନଙ୍କ ନାମ ନେଇଗଲେ ଭଗବାନଙ୍କ ସଙ୍ଗ ଆମେ କରୁଛେ। ବାଚ୍ୟ ବାଚକ ଦୁଇଟି ବସ୍ତୁ ରହିଛି, ଭଗବାନ ହେଉଛନ୍ତି ବାଚ୍ୟ, ଭଗବାନଙ୍କ ନାମ ହେଉଛି ବାଚକ। ସେ କହୁଛନ୍ତି ଇତ୍ୟୁଦେତି ଭବତୋ ନାମ ସ୍ୱରୂପ ଦ୍ୱୟଂ। ପ୍ରଭୁ, ଇଏ ହେଉଛି ଆପଣଙ୍କ ନାମ ଏବଂ ଆପଣଙ୍କ ସ୍ୱରୂପ, ଏଇ ଦୁଇଟି ରହିଛି। କିନ୍ତୁ ପୂର୍ବସ୍ମାତ୍ ପରମେବ ହନ୍ତ କରୁଣ ତତ୍ରା ବି ଜାଣି ଭାଇ। ପ୍ରଭୁ, ମୁଁ ଏଇଟା ଜାଣିଛି। କ'ଣ ଜାଣିଛ ନା, ଆପଣଙ୍କ ଠାରୁ ଆପଣଙ୍କ ନାମ ଆହୁରି କରୁଣାମୟ, ହନ୍ତ ହନ୍ତ କରୁଣମ। ଏଇ ଲୀଳାଟି ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଆସିଲା। ହନୁମାନ ମଧ୍ୟ ସେଇଠି ଥିଲେ। କ'ଣ ହେଇଛି ନା, ହନୁମାନ ଭଗବାନ ରାମଚନ୍ଦ୍ର ସବୁ ବାନରସେନା ଲାଗିଛନ୍ତି। 100 ଯୋଜନର ତିଆରି ହେଉଛି, ସେତୁ ତିଆରି ହେଉଛି। ଆମର ଯଦି ଓଡ଼ିଶାରେ ବା କ'ଣ ହେଇଥାନ୍ତା, କେତେ ବର୍ଷ ଲାଗିଥାନ୍ତା? ଆମର ଗୋଟେ ସେତୁ ହେଇଛି ଏଠି, କେଉଁଠି, ଏଇ ମହାନଦୀ ସେତୁ। ଇଏ କେତେ ଯୋଜନା ହେବ? ଗୋଟେ ଯୋଜନା ନୁହଁ, ଯୋଜନାର ଅଧାର ଅଧାର ଅଧା ହେବ ନା କ'ଣ? କେତେ, ଗୋଟେ କିଲୋମିଟର ହେବନି ତ? ଯୋଜନା ହେଉଛି 12 କିଲୋମିଟର, 12 କିଲୋମିଟର ଅଧା ହେଉଛି 6, ତାର ଅଧା ହେଉଛି 3.5, ତାର ଅଧା ହେବ ଇଏ। କେତେ ବର୍ଷ ଲାଗିଲାଣି ଦେଖନ୍ତୁ, ସେତୁ ନିର୍ମାଣ ହେଉଛି, ଓଡ଼ିଶା ସରକାରଙ୍କର ସେତୁ ନିର୍ମାଣ ଚାଲିଛି। କେତେ ବର୍ଷ, 10 ବର୍ଷ ହେଇଗଲା ନା, କେତେ ଚାଲିଛି। କିନ୍ତୁ ସେଠି ଯେଉଁ 100 ଯୋଜନର ନିର୍ମାଣ ହେଲା, ପୁଣି କିଭଳି ଭାବରେ 10 ଯୋଜନ ବିସ୍ତାର 100 ଯୋଜନ ଲମ୍ବ ଏଭଳି ସେତୁ ନିର୍ମାଣ ହେଇଗଲା। କ'ଣ, ସବୁ ପଥର ଭାସିଲା, ପଥର ଭାସିଲା, ସବୁ ବୈଜ୍ଞାନିକମାନଙ୍କର ଯେଉଁ ଯେତେ ନୋବେଲ ପ୍ରାଇଜ୍ ସବୁ ପାଇଛନ୍ତି, ସବୁ ଫେଲୁଅର୍ ହେଇଗଲା ସେଠି। ନୋବେଲ ପ୍ରାଇଜ୍ ବାଲା ଆମେ ସେଦିନ କହୁଥିଲୁ ସେ କଥାଟି, ନୋବେଲ ପ୍ରାଇଜ୍ ସବୁ ସବୁ ବୈଜ୍ଞାନିକମାନଙ୍କ ବିଜ୍ଞାନ ସବୁ ଫେଲ୍ ହେଇଯିବ, ସେ ଯେଉଁ ଭଗବାନଙ୍କର ଏଭଳି ଲୀଳା ରହିଛି। ତେଣୁ ସେମାନେ କହନ୍ତି କଳ୍ପନା। ତେଣୁ ହନୁମାନଜୀ ଭଗବାନ ରାମଚନ୍ଦ୍ର ଚିନ୍ତା କଲେ, ଚାଲିଛି ତିଆରି ଚାଲିଛି, ବ୍ରିଜ୍ ନିର୍ମାଣ ଚାଲିଛି, ସେତୁ ବନ୍ଧ ନିର୍ମାଣ ହେଉଛି। ଭଗବାନ ରାମଚନ୍ଦ୍ର ଟିକେ ସମସ୍ତେ ବିଶ୍ରାମ ନେଇଛନ୍ତି, ରାତି ହେଇଯାଇଛି, ସମସ୍ତେ ବିଶ୍ରାମ ନେଇଛନ୍ତି। ଭଗବାନ ରାମଚନ୍ଦ୍ର ଆସିଲେ, ଚୁପଚୁପିରେ ଆସିଲେ, କ'ଣ ହେଉଛି ଦେଖିବା ପାଇଁ। ଆଦିକୃଷ୍ଣ ବାବୁ ଶୁଣୁଛନ୍ତି ବସିକିରି, ଶୁଣିବା ପାଇଁ ଆସିଲେ, କ'ଣ ସେଭଳି ଭାବରେ ତିଆରି କରୁଛୁ, କ୍ଷୁଧା ତିଆରି କରୁଛୁ, ଏଭଳି ଭାବରେ ହେବ, ତୁମକୁ ଭୋକ ଲାଗିବ, ମୋତେ ଭୋକ ହେଲା, ଟିକେ ଖାଇବାକୁ ଦିଅ। କଥା ମଧ୍ୟ ସେଇଭଳି ଭାବେ ରହିଛି, କଥାଟା କହିଦେଲେ ତ ହେଇଯିବ, କିନ୍ତୁ ତାକୁ ଆପଣଙ୍କ ପାଇଁ କଥା ଶୁଣିବା ପାଇଁ ଆଗ୍ରହ ସୃଷ୍ଟି କରିବା, ଏଭଳି କରିବା। ଆଦିକୃଷ୍ଣ ଭଳି ପ୍ରଭୁ ମଧ୍ୟ ଶୁଣିଲେ କାନ ଦେଖିକି, ସେ ଶୁଣନ୍ତି ନାହିଁ କଥା, କିନ୍ତୁ ସେ ଶୁଣିଲେ କାନ ଦେଖିକି। ଏ କ୍ଷୁଧା ତିଆରି କରାଯାଉଛି ପ୍ରଶ୍ନ ମାଧ୍ୟମରେ। ତେଣୁ ଇଏ ଯେଉଁ ଆସିଲେ ଭଗବାନ ରାମଚନ୍ଦ୍ର ଆସିଲେ ଦେଖିବା ପାଇଁ କିଭଳି ତିଆରି ଚାଲିଛି ସେତୁ, ଦେଖିଲେ ସବୁ ଚାଲିଛି, ସେତୁ ନିର୍ମାଣ ହେଉଛି। ଭଗବାନ କହିଲେ ଠିକ୍ ଅଛି, ଏ ପଥର କେମିତି ଭାସୁଛି? ମୁଁ ଗୋଟେ ପଥର ପକେଇବା, ଦେଖିବା ପଥର ଭାସୁଛି ନାହିଁ। ଗୋଟେ ଆଣିଲେ ପଥର, ପକେଇଦେଲେ ବୁଡ଼ିଗଲା। ଭଗବାନ ଚିନ୍ତା କଲେ, ମୋ ନାମ ଲେଖିକିରି ଏଇଟା ପଥର ଭାସୁଛି, ଆଉ ମୁଁ କ'ଣ ମୋ ନାଁ ଲେଖିବି, ମୁଁ ନିଜେ ଲେଖିବି, ମୁଁ ତ ପକେଇଲି, ମୋ ହାତ ବାଜିଗଲା, ହାତ ପକେଇଲି, ହାତ ବୁଡ଼ିଗଲା, ପଥର ବୁଡ଼ିଗଲା। ହନୁମାନ ଏ ଭଗବାନ ଦେଖୁଛନ୍ତି, କାଳେ କିଏ ଦେଖିଦେବେ କି, ଲାଜର କଥା, ଭଗବାନ ପଥର ନିର୍ମାଣ କରିପାରୁନାହାନ୍ତି, ପଥର ପକେଇଲେ ତଳେ ବସିଯାଉଛି, ଏ ତଳେ ପଡ଼ିଯାଉଛି। ଦେଖିଲେ ହନୁମାନ ଅଛନ୍ତି ସେଠି, ଲୁଚି ଲୁଚି ବସିଛନ୍ତି ସେଠି, ଭଗବାନ ଯେଉଁଠି ସେଠି ତାଙ୍କର ଭକ୍ତ। ତେଣୁ ହନୁମାନ ହସିଲେ, ଯେମିତି ଆଦିକୃଷ୍ଣ ପୁଅ ବର୍ତ୍ତମାନ ହସୁଛନ୍ତି, କଥା ଶୁଣି ତାଙ୍କୁ ଭଲ ଲାଗିଲା। ସେଇଭଳି ଭାବରେ ଯେଉଁ କହିଲେ, ପ୍ରଭୁ ଆପଣ ଯେଉଁ ଲେଖିଲେ, ଆପଣ ଯେଉଁ ପଥରକୁ ପକେଇଦେବେ, ଆଉ ସେ ଆପଣ ଯାହାକୁ ଫିଙ୍ଗିଦେବେ, ଉପେକ୍ଷା କରିଦେବେ, ସିଏ କ'ଣ ରହିବ, ବୁଡ଼ିଯିବନି? ଆପଣ ଯାହାକୁ ରଖିବା ପାଇଁ ରହିବେ, ସିଏ ଯାହାକୁ ଉପେକ୍ଷା କରିଦେବେ ସେ ବୁଡ଼ିଯିବେ, ଆଉ ଏଥିରେ କ'ଣ ଚିନ୍ତା କରିବାର କ'ଣ ଅଛି? ଏଇଭଳି ଲୀଳାଟି ହେଇଥିଲା ହନୁମାନଙ୍କର। ତେଣୁ ଅନେକ ଲୀଳା ସବୁ ରହିଛି ଭଗବାନଙ୍କର, ହନୁମାନଙ୍କର ଗୋଟେ ଲୀଳା। ଆଚ୍ଛା, ଏଇ ଯେଉଁ ନନ୍ଦୀଗ୍ରାମ ପରେ ଆସିଲେ ସେମାନେ ଅଯୋଧ୍ୟାକୁ ଆସିଲେ, ଅଯୋଧ୍ୟାରେ ମଧ୍ୟ ସେଇଭଳି ଭାବରେ ଆନନ୍ଦ ଉତ୍ସବ ଖେଳିଗଲା, ଆନନ୍ଦ ଉତ୍ସବ ଖେଳିଗଲା, ସମସ୍ତେ ନୃତ୍ୟ କଲେ, ସଙ୍ଗୀତ ଗାନ କଲେ। 14 ବର୍ଷ ପରେ ଆଜି ଏ ଉତ୍ସବ ମିଳିଲା, ସୁଯୋଗ ମିଳିଲା, ସମସ୍ତେ ଆନନ୍ଦରେ ମଗ୍ନ ହେଇକି ନୃତ୍ୟ କରୁଛନ୍ତି, ସମସ୍ତେ ଆନନ୍ଦରେ ନୃତ୍ୟ କରୁଛନ୍ତି। ଅଯୋଧ୍ୟାର ରାଜଦାଣ୍ଡରେ ଯେଉଁ ରହିଛି ସବୁ ନୃତ୍ୟ ଆନନ୍ଦ କୋଳାହଳ ଚାଲିଛି, ଭଗବାନ ରାମଚନ୍ଦ୍ର ପୁଷ୍ପ ବିମାନ ଆସୁଛନ୍ତି। ଏଇଭଳି ଭାବରେ ଅଯୋଧ୍ୟାରେ ତାଙ୍କୁ ସମସ୍ତେ ସ୍ୱାଗତ କଲେ, ସ୍ୱାଗତମ ରାମ, ସୁସ୍ୱାଗତମ ରାମ, ସ୍ୱାଗତମ ରାମ।
नाम है राम जिनका नाम है, अयोध्या जिनका धाम है, अयोध्या जिनका धाम है, ऐसे श्री राम को ऐसे श्री भगवान को बार बार प्रणाम है, बार बार प्रणाम है, बार बार प्रणाम। ये संगीतटा पादशाह दास जन लिखिंट पादशाह आज इटा रिलीज है फर्स्ट टाइम टू द वर्ल्ड, इटा फर्स्ट टाइम रिलीज है। कौशल्या जिनकी मैया है, दशरथ जिनका पैया है, कौशल्या जिनकी मैया है, दशरथ जी का पैया है, ऐसे श्री रामलाल को, ऐसे श्री रामलाल को बार बार प्रणाम है, बार बार प्रणाम है, बार बार सीता जिनकी जैया है, सीता जिनकी जैया है, अद्भुत जिनकी मैया है, अद्भुत जिनकी मैया है, ऐसे सीता राम को, ऐसे सीता राम को बार बार प्रणाम है, बार बार प्रणाम। आज अयोध्या दांड रे इबड़ी भाव रे आनंद उत्सव चल जाई, खेल खेली चली जाए, अयोध्या सारा चहल पड़ जाए, समस्ते आनंद नृत्य कर भोजी समस्त पाई रही, समस्त भोजी खाइबे, तेणु बानर सेना मान सब हनुमान सब सब बानर सेना मान आ अयोध्या बस जा आम टेका पक समस्त स्वागत करनुमान जी सहित बानर सेना सब स्वागत कराई भोजीर व्यवस्था करोजीर आम भगवान रामचंद्र कहले हनुमान देख यहाँ अयोध्या यहाँ तुम बन नुह टे केयरफुल चल ना प्रभु से किसी असुविधा ना आम मु रही सब ट्रेनिंग देदेवि तुम कहले देख केमी भाव आचरण कर जाच ना कौन सार सीटा के आचरण करवा शुण मुमी करमें जदा आचरण श्रेष्ठ श्रेष्ठ जो भाई भाव आचरण कर फलो करेंगे ना सरकार ठीक अच्छे तेणु खायापी व्यवस्था होगा सब खाद्य रागला खाद्य कौन खाइबे माकड़ मान कौन खाइबे चना वृंदावन जा प्रसाद चना देवे केला देवे ये सब देवे चना केला सब दिखाई गोटे ईर कौन पैकिंग कर दिया जाए तेणु हनुमान प्रथम बाहर कले प्रथम समझे अपेक्षा करमर सरकार केमी खाइब आम से खाइब तेणु हनुमान कौन कले से जो रही पैकिंग रही से पैकिंग जो पवन फवन रही ये करदेला खुशपिना होगा से पड़ेगला चना उपरको उठ पड़ा आरे ये चना बदमाश चना उपर पड़ू सब डेले हनुमान डेले चना खाया हनुमान तो डेले समस्त डेले बाहर चलने डिया चलना कौन भगवान रामचंद्र दास देखुं अरे ये कौन ना मुझे कही ये सब कथा रामजी कहले भाव में लीला सब रही हनुमान आए समे समे सब पुरस्कार सब दिगला रामजी बानर सेना सब के कौन सब सेवा कर सब क्या कौन सब दिगला सीतादेवी दे हनुमान को बहुत हनुमान को पुत्र भाई ज्ञान करी बहुत प्रेम पुत्र स्नेह रही सेठ अशोक बाटिका ठूँ हनुमान सहित
ଯଥା ସାକ୍ଷାତ ପୁତ୍ର ଭଳି ଜ୍ଞାନ କରିଛନ୍ତି, ପୁତ୍ର ସ୍ନେହରେ ତାକୁ ବହୁତ ଗୋଟେ ସୁନ୍ଦର କ'ଣ ଦେଲେ, ଗୋଟେ ଗୋଟେ ମୂଲ୍ୟବାନ ମଣି ବା ଏସବୁ ଦେଲେ, ମଣିର ମାଳ ଦେଲେ, ମୂଲ୍ୟବାନ ବହୁତ ମୂଲ୍ୟ ରହିଛି ତା'ର। ତେଣୁ ହନୁମାନ କ'ଣ କରୁଛନ୍ତି ସେଇଟାକୁ ଦେଖିକି କାଢ଼ିକରି ଏମିତି କାମୁଡ଼ି ଦେଉଛନ୍ତି, ଫିଙ୍ଗି ଦେଉଛନ୍ତି, କାମୁଡ଼ି ଦେଉଛନ୍ତି, ଫିଙ୍ଗି ଦେଉଛନ୍ତି, ସମସ୍ତେ ବ୍ୟସ୍ତ ହେଉଛନ୍ତି। ଇଏ ମାଙ୍କଡ଼ଟା ତାକୁ ମା ଦେଲେ, ଏତେ ମୂଲ୍ୟବାନ ମଣି ଦେଲେ, ସିଏ କାହାକୁ କାମ ମାଙ୍କଡ଼ କ'ଣ ଜାଣିବେ ତା'ର ମୂଲ୍ୟ। ତଥାପି ଜଣେ ପଚାରିଲେ, କହିଲେ ବାନର ମହାରାଜ ଏ ଯେଉଁ ଫିଙ୍ଗୁଛନ୍ତି ଜାଣିଛନ୍ତି ତା ଦାମ କେତେ? ନା କେତେ ଆ ଦାମ? ମୋ ପାଇଁ ଏଇଟା କିଛି ମୂଲ୍ୟ ନାହିଁ, ନା କାହିଁକି ମୂଲ୍ୟ ନାହିଁ, ନା ମୁଁ ଦେଖୁନାହିଁ, କେଉଁଠି ସୀତାରାମକୁ ଦେଖିପାରୁନି ଆ ଭିତରେ, ଆଉ ମୋର କ'ଣ ମୂଲ୍ୟ ଅଛି? ଏତେ ଦାମରେ କ'ଣ ହବ? ସେ ଭୌତିକ ଦାମରେ କ'ଣ ମିଳିବ? ନା ତୁମେ କ'ଣ ଦେଖିପାରିବ ଭଗବାନ ରାମଚନ୍ଦ୍ର ରାମ ସୀତାଙ୍କୁ ଦେଖିପାରିବ? ସବୁଠେ ଦେଖିବେ ନା? ହଁ ସବୁଠେ ଦେଖିବି। ନା ତୁମ ହୃଦୟ ବି ଅଛନ୍ତି? ନା ଅଛନ୍ତି। ଏଇ ଚିରିଦେଲେ, ସେଠି ଫାଡ଼ିଦେଲେ ଭଗବାନ ମା ହନୁମାନ, ଜୟ ସୀତାରାମ କି ସୀତାରାମ ଆବିର୍ଭାବ ହୋଇଗଲେ। ଏଇଭଳି ଭାବରେ ହନୁମାନଙ୍କ ଲୀଳା ସବୁ ରହିଛି, ଅନେକ ଲୀଳା ରହିଛି। ଗୋଟେ ଥର ମାଆଙ୍କ ପାଖରେ ଅଛନ୍ତି, ମାଆ ଦେଖିଲେ, ମାଆ ସିନ୍ଦୁର ଲଗାଉଛନ୍ତି, ମାଆ ଯେଉଁ ରହିଛନ୍ତି ଲଗାନ୍ତି, ଲୋକମାନଙ୍କର ଯେଉଁ ରହିଛି, ଆମ ପ୍ରଭୁପାଦ ମହାରାଜ କହନ୍ତି, ଇଏ ଆମର ବୈଦିକ ସଭ୍ୟତା, ଦେଖ କେତେ ଉନ୍ନତ ସଭ୍ୟତା, କେତେ ଉନ୍ନତ ସଭ୍ୟତା। ଖାଲି ଦେଖିଦେଲେ ତାଙ୍କର ମୁଖକୁ ଦେଖିଦେଲେ ଜଣାପଡ଼ିବେ ଆମର କ'ଣ ଷ୍ଟେଟସ୍ ଅଛନ୍ତି। କୁମାରୀ ହେଇଥିଲେ ତାଙ୍କର ସିନ୍ଦୁର ଲାଗିନଥିବ, ଅବିବାହିତା, ସେ ଜଣାପଡ଼େ ଯେ ଅବିବାହିତା, ସେଇଥିରୁ ସମସ୍ତ କ'ଣ ବ୍ୟବସ୍ଥା କରିବେ ତାଙ୍କର ବିବାହ ପାଇଁ, ସବୁ ଚାହିଁବେ, ଯିଏ ଚାହିଁବେ ବିବାହ କରିବାକୁ, ସବୁ ତାଙ୍କ ପିତାଙ୍କ ସହିତ କଥା ହେବେ, ଯୋଗ ଦେବେ। ସିନ୍ଦୁର ନାହିଁ ମାନେ ଜାଣିବ ଇଏ ହେଉଛନ୍ତି ଅବିବାହିତା ରହିଛନ୍ତି, ଏ ବିବାହ କରିବେ, ବିବାହ ଯୋଗ୍ୟ କହିବା ଦରକାର ନାହିଁ। ବୈଦିକ ସଭ୍ୟତା କେତେ ଉନ୍ନତ ଆମେ ଜାଣିନାହିଁ, ଆମେ ସଭ୍ୟତାକୁ ଜାଣିପାରୁନାହିଁ। ପ୍ରଭୁପାଦ ମହାରାଜ କହିଛନ୍ତି କଥା, ଯେଉଁଠି ସିନ୍ଦୁର ଲାଗିଗଲା ଜାଣିପାରିଲେ ଇଏ ହେଉଛନ୍ତି ବିବାହିତା, ଆଉ କିଛି ଜଣେ ଚିନ୍ତା କରିବେ ନାହିଁ ତାଙ୍କୁ। ପରଦାରୁ ମାତୃବତ୍, ପରଦାର ମାତୃବତ୍ ପରଦାରେସୁ, ଜଣେକୁ କହିଲେ ମାତୃବତ୍ ମା ଭଳି ଜ୍ଞାନ କରିବ, ସିନ୍ଦୁର ଲାଗିଯାଇଛି ମାନେ ସେ ଜଣଙ୍କ ସ୍ତ୍ରୀ, ପର ମାତୃବତ୍ ମା ଭଳି ସମ୍ମାନ କରିବେ। ବିଧବା ମାନେ ସେଇଟା ନଥିବ, ସେ ଜାଣିବେ ଇଏ ବିଧବା, ସେଭଳି ଭାବେ ତାଙ୍କୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବେ। ଏସବୁ ରହିଛି, ଖାଲି ଯେଉଁ ବୈଦିକ ନୀତି ରହିଛି, ଯେକୁ ଖାଲି ଇସାରା ଜଣେ ସବୁ ଜାଣିପାରିବ ତାଙ୍କ ଅବସ୍ଥା, ତାଙ୍କ ସ୍ଥିତି ଜାଣିପାରିବ। ତେଣୁ ଇଏ ମାଆ ଲଗାଉଥିଲେ, ସିନ୍ଦୁର ଲଗାଉଥିଲେ ମଥାରେ, ଅନ୍ୟ ଇଏରେ ସେସବୁ ନାହିଁ, ଅନ୍ୟ ଇଏରେ ସେସବୁ ନାହିଁ, କି ବିବାହିତା କି ଅବିବାହିତା କି ବିଧବା କିଛି ଜଣାପଡ଼ିବ ନାହିଁ, ତାଙ୍କର ତ ଏସବୁ ନାହିଁ, ବୈଦିକ ଏ ସଭ୍ୟତା ନାହିଁ, ଏ ଜ୍ଞାନ ନାହିଁ, ଆଉ ସେମାନେ କ'ଣ କରିବେ? ଚୁଡ଼ି ଲଗାଇବେ, ବିବାହର ସବୁ ରହିଛି ଲକ୍ଷଣ, ସବୁ ଦେଖିକି ଜଣେ ଜାଣିପାରିବ। ଏଭଳି ସବୁ ରହିଛି ବ୍ୟବସ୍ଥା ବୈଦିକ ସଭ୍ୟତା। ଏଣେ କ'ଣ ହେଲେ, ହନୁମାନ ଦେଖୁଛନ୍ତି ମାଆ ଲଗାଉଛନ୍ତି ସିନ୍ଦୁର, ପଚାରିଲେ ଇଏ କ'ଣ ପାଇଁ ସିନ୍ଦୁର ଲଗାଉଛ ମା? ନା ଏଇଟା ମୋର ସ୍ୱାମୀଙ୍କର, ତୁମର ପ୍ରଭୁଙ୍କର ମଙ୍ଗଳ ପାଇଁ ମୁଁ ଏଇଟା ଲଗାଉଛି। ଜାଣିଗଲେ ଖୁସି ହେଇଗଲେ, ହାଏ ଏ କଥା ଟିକିଏ ଲଗାଇବା, ଏ ଗୋଳି ପକାଇଲି ସିନ୍ଦୁର ପୁରା ଲଗାଇ ପଡ଼ିଲି, ଆଡ଼େ ହେଇକି ଆସି ନୃତ୍ୟ କଲେ ସଭାରେ, ରାମଚନ୍ଦ୍ର ଅଛନ୍ତି ସଭାରେ, ସେ ନୃତ୍ୟ କଲେ। ସେ ଲାଙ୍ଗୁଡ଼ ଯେଉଁ ଦେଖୁଛି, ଲାଙ୍ଗୁଡ଼ ହଲୁଛି, ସେଇଠି ଜାଣିଲେ ଇଏ ଆମର ସେ ହନୁମାନ ହେଇଥିବ, ହନୁମାନ ଛଡ଼ା ଆଉ କେହି ନଥିବେ ଇଏ, କହିକିରି ଆରେ କ'ଣ ହେଲା, ତୁ କ'ଣ ପାଇଁ ଏମିତି ନୃତ୍ୟ କରୁଛୁ? ନା ପ୍ରଭୁ, ମା ଆଜି ଲଗାଇଲେ ସିନ୍ଦୁର, ଟିକିଏ ସିନ୍ଦୁର ଲଗାଇଲେ ଆପଣଙ୍କର ମଙ୍ଗଳ ପାଇଁ, ଆଉ ମୁଁ ପୁରା ବୁଢ଼ି ପଡ଼ିଲି ହନୁମାନ, ବୁଢ଼ା ପଡ଼ି ଭଗବାନ ବହୁତ ଖୁସି ହେଇଗଲେ। ହନୁମାନଙ୍କର ମନ୍ଦିରରେ ଆପଣ ଯିବେ, ସିନ୍ଦୁର ସବୁ ଚାଲିଛି, ସିନ୍ଦୁର ଏପର୍ଯ୍ୟନ୍ତ ମଧ୍ୟ ସେ ସିନ୍ଦୁର ଲାଗିଥିବ, ଚାରିଆଡ଼େ ସବୁ ଲାଗିଥିବ ସିନ୍ଦୁର, ଲଗାଇଦେବେ ଟିକିଏ, ଚାରିଆଡ଼େ ଲଗାଇଦେବେ। ଏ କେତେ ତାଙ୍କର ମାଆଙ୍କ ପ୍ରତି କେତେ ଭକ୍ତି ରହିଛି, ପ୍ରଭୁଙ୍କର ପ୍ରଭୁଙ୍କ ପ୍ରତି ଭକ୍ତି, ସେଥିପାଇଁ ସିନ୍ଦୁର ଲଗାଉଛନ୍ତି। ଆଚ୍ଛା, ଏଇଭଳି ଭାବରେ ଯେଉଁ ଆସିଲେ ଭଗବାନ ହନୁମାନ, ଆମେ ଦେଖୁଛନ୍ତି ହନୁମାନ ଏଠି ରହିଛନ୍ତି, ହନୁମାନ ସବୁବେଳେ ଭଗବାନଙ୍କ ସେବା। ରାମ କ'ଣ ତୁମେ ଜାଣିଛ ହନୁମାନ ଚାଳିଶା? ବୋଲ ଗୋଟେ ବୋଲ କ'ଣ ନାହିଁ?
ରାମ
କାଜ ଲାଗି ବହୁତ ଆତୁର ସେ ରହିଛନ୍ତି, ভগবান সেবা পাই সবুলে মানে সবুলে পাই হ্যাঁ ভগবান সেবা করা সব পশু না মু দুই ঘন্টা করেদেলি ড্রেস নেবি দুই ঘন্টা সেবা করেদেলি মানে মু কোটি ঘন্টা সেবা ড্রেস নেলে আউ কোন সেবা করিবি হ্যাঁ ভগবান সেবা করা নো রেস আমি শুনুলে না যেত যাচ্ছিল শহে যোজন পারিকি পড়লে হ্যাঁ মৈনাক পর্বত আসলে টিকি রেস নিয়ন্তু না না ভগবান কার্য নসরা পর্যন্ত মো রেস্ট অড়ে কথা ছুঁই দিয়ে পড়ে গেলে মৈনাক পর্বত কু হ্যাঁ এইভাবে ভাবে সজাগ রয়েছেন কোণ সেবা দরকার সেসব সেবা করেদেবে আহকু সুযোগ মিলু নথিলা ভরত ভরত দেব অছন্তি শত্রুঘ্ন অছন্তি অন্য মানে সব রয়েছেন অযোধ্যার সব অন্য মানে অছন্তি সেবা করিয়া সময় চাউছেন চৌদ বর্ষ কাল সেবা করে না বর্তমান সেবা করবে তেমন সব কিন্তু হনুমান সিনা ছাড়লে সে করবে হনুমান তো লাগি রয়েছেন তেমন হনুমান সব সীতা কলে রাম লক্ষ্মণ লক্ষ্মণ বা অন্যান্য সব বেশি কে দেখ হনুমান তো জমা ছাড়ুনি আমি সেবা গোটে বাঁটিদেলে গোটে সেবা লিষ্ট হয়ে গেল আমি যেমন ফেস্টিভাল পূর্বদিন করছে সেবা লিষ্ট দেছে সেমি গোটে সেবা লিষ্ট হয়ে গলা ইয়ে আমার সেবা সকাল উঠবা সেবা ইয়ে গীত বলবে ইয়ে সিয়ে করবে সব বিভিন্ন প্রকার সেবা ভগবান উঠবা ঠু আরম্ভ করি হ্যাঁ উঠবা ঠু বিভাবরি শেষ লোক প্রবেশ নিদ্রা ছাড়ি উঠো দিব এটা চোখে উঠবা উঠবা সেবা জনক দিয়া হ্যাঁ শোবা সেবা কেউ না না শোবা সেটা সে যেটা পহুড় যেটা কোণ সে ভুল তো গীত বা হ্যাঁ সে প্রথমটা কোণ স্বভাব সিঙ্গার বেশ হে রাধা হে সীতাইশ উঠবা ঠিক আরম্ভ করে রাতে পর্যন্ত চালগাল লিষ্ট হয়ে গেল চব্বিশ ঘণ্টা বা ছঘা ছাড়িদেলে আঠের ঘণ্টার লিষ্ট হয়ে গেল ইয়ে সেবা সেবা করবে ইয়ে সেবা সেবা গোটি পরে গোটি হনুমান আসি দেখিলা বেড়ে আসি পৌঁছিগলা বেড়ে হনুমান কে তোমার এটি সেবা না তোমার দেখ সে লিষ্ট সেটি অছি নোটিশ বোর্ড মারা হয়েছে দেখ তোমার কোণ সেবা দিয়া দেখ কোণ থাকবে হ্যাঁ সে পড়াইলে হনুমান দেখলে কিছু কাই মোর কাই না দেখুছেন গোটি গোটি করে কোটি হনুমান কোটি লেখা হয়েছে হনুমান 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 দেখ নো বিগিনিং রু আরম্ভ করে এন্ড পর্যন্ত নো হনুমান কিছু না আসব হনুমান না সব রয়েছে হ্যাঁ হনুমান তো কিছু না হনুমান তো না কিছু বহু মন দুঃখ হল তেমন সে কম করবে আসি বসিগলে সেইটি রামজী পাখে বসিগলে সব হনুমান কলারে তোমার সেবা সে টাইম দেখি সে অনুসারে আসবে না না মো সেবা বাছি নিয়েছি না কম না গোটি সেবা দিয়া যায়নি ভগবান সে সেবাটা মুই যাইছি না কেউ সেবা সেটা না হাই মারিবা সেবা কতবে হাই মারিব নিদ লাগলে ভগবান হাই মারিবে হাই মারি হারি মারিলে সব ইয়ে করবে না চুটকি বারিবার হচ্ছে হাই পারলে হ্যাঁ সব রয়েছে হ্যাঁ নিয়ম রয়েছে সেটা সেটা সে সেবাকে দিয়া যায়নি চিন্তা করে না হনুমান কোণ এটি কুহগলা জ্ঞানী নাম জ্ঞানী নাম অগ্রগণ্যম শ্রেষ্ঠ জ্ঞান সবুঠার জ্ঞান কোটা শ্রেষ্ঠ জ্ঞান ভগবদ গীতার ভগবান কহিলে বহুনাম জন্মনামন্তে জ্ঞানবান মাং প্রপদ্যতে বাসুদেব সর্বম ইতি স মহাত্মা সুদুর্লভ ইয়ে হচ্ছে শ্রেষ্ঠ জ্ঞান বাসুদেব হচ্ছে সব কিছু তেণু জাগিকি রহিলে রাতে দিন সবুলে চব্বিশ ঘন্টা রহিলে সে জাগিকি রহিলে আরে এবে টিকি যাও টিকি ভগবান রেস্ট নেবে না না সেটা হাই মারিদেবে কতবে কোণ অসুবিধা হব এমনি হয়েকি সব তাপরে তাকে দিয়াগাল তাকে সেবা দিয়াগাল এইভাবে ভাবে সেবা লিষ্ট চালছি হনুমান লীলা চালব আমার সময় হয়ে গেল আমি আসন্তকালি পুঁজি ভগবান হনুমান লীলা সব বর্ণনা করা হ্যাঁ তেমন আমি কথা বিশ্রাম দেওয়া জয় হনুমান লাল কি পরম ভাগবত হনুমান মহারাজ কি শ্রী শ্রী সীতারাম রকম হনুমান জীব কি শ্রীল গোপাল মহারাজ কি শ্রীল গুরুদেব কি সমবেত গৌরভক্ত কি জয় গোপমানন্দে
Hey. आसपसै सतिबद्धा कामक्रोधपरायण इहन्ते कामभोगार्थ अन्यायनार्थ सञ्चयन् इदमद्यमालब्ध।